ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ଜିଏସ୍ଟି ସଂସ୍କାର ଦ୍ୱାରା ସହଜ ଜୀବନଯାପନ ଓ ଅର୍ଥନୈତିକ ସଂସ୍କାରର ନୂଆ ଯୁଗ ଆରମ୍ଭ ହୋଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଝାରସୁଗୁଡ଼ାଠାରେ ଜିଏସ୍ଟି ସଂସ୍କାର ସମ୍ପର୍କିତ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ 4.2 ଟ୍ରିଲିୟନ୍ ଆମେରିକୀୟ ଡଲାର ସହ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଛି। ଦେଶର ଆର୍ଥିକ ଅଭିବୃଦ୍ଧି 6.8% ବୃଦ୍ଧି ପାଇଛି। ଜିଏସ୍ଟି ସଂସ୍କାର ଦ୍ୱାରା ଲୋକଙ୍କ ସଞ୍ଚୟ ବୃଦ୍ଧି ପାଇବା ସହ ଏହା ଅର୍ଥନୈତିକ କ୍ଷେତ୍ରକୁ ତ୍ୱରାନ୍ୱିତ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଭାସୀ ମାଧ୍ୟମରେ ନୂତନ ପିଢ଼ିର ଜଳଛାୟା ବିକାଶ ପ୍ରକଳ୍ପ ଯଥା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ଜଳଛାୟା ବିକାଶ ଅଂଶ ଏବଂ ପିଏମ୍ ଆବାସ ଯୋଜନାର ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି, ସମନ୍ୱିତ ଜଳ ବିଭାଜିକା ପରିଚାଳନା ମାଧ୍ୟମରେ ଜୀବିକା ନିର୍ବାହ ଓ ଜଳ ବିଭାଜିକା ସ୍ଥାୟିତ୍ୱକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶା କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ପାଣ୍ଠିର 88% ପ୍ରଭାବଶାଳୀ ଭାବରେ ଉପଯୋଗ କରିଛି। ଶ୍ରୀ ସିଂହଦେଓ ବୈଠକରେ ଓଡ଼ିଶା ପାଇଁ ଆବଶ୍ୟକ ଜଳଛାୟା ବିକାଶ ପ୍ରକଳ୍ପ ଅଧୀନରେ ସମତଳ ଅଞ୍ଚଳରେ ପ୍ରତି ହେକ୍ଟର ୟୁନିଟ୍ ଖର୍ଚ୍ଚକୁ 26,000 ବୃଦ୍ଧି ଏବଂ ପାହାଡ଼ିଆ ଅଞ୍ଚଳରେ ଏହା 35,000 ବୃଦ୍ଧି କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ନୂଆପଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ମନ୍ତ୍ରୀ ପ୍ରତି ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଜଗତଜନନୀ ମା' ଦୁର୍ଗାଙ୍କ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଟକ ପୁରୀଘାଟସ୍ଥିତ ଦେବୀଗଡ଼ାଠାରେ ମା' ଦୁର୍ଗାଙ୍କ ପ୍ରତିମାଗୁଡ଼ିକୁ ବିସର୍ଜନ କରାଯାଇଛି। ଭୁବନେଶ୍ୱରରେ ମଧ୍ୟ ଶାନ୍ତିଶୃଙ୍ଖଳାର ସହ ଭସାଣ ଉତ୍ସବ ସମ୍ପନ୍ନ ହୋଇଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗାମଣ୍ଡପ ଓ ଭସାଣ ଉତ୍ସବ ନିମନ୍ତେ ପ୍ରଥମ ଥର ପାଇଁ ଶବ୍ଦମୁକ୍ତ ଓ ନିଶାମୁକ୍ତ ଭସାଣ, ଡିଜେମୁକ୍ତ ରୋଷଣୀ, ପଲିଥିନମୁକ୍ତ ଧରଣୀର ବାର୍ତ୍ତା ନେଇ ପୂଜା କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହେବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ମା' ଦୁର୍ଗାଙ୍କ ଭସାଣ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ପୁରୀରେ ପାରମ୍ପରିକ ଭାବେ ଗୋଷାଣୀ ଦେବୀମାନଙ୍କର ଗୋଷାଣୀ ପର୍ବ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟରେ ଗୋଷାଣୀ ଦେବୀମାନଙ୍କୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଅଣାଯାଇ ସେଠାରେ ଦେବୀ ସଭା ଅନୁଷ୍ଠିତ ହୋଇଥିଲା। ବିଧି ଅନୁସାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପନୀତି ଶେଷ ହେବା ପରେ ମହାଦୀପ ଉଠାଯାଇଥିଲା। ଏହାପରେ ସମସ୍ତ ଗୋଷାଣୀ ମୂର୍ତ୍ତିଗୁଡ଼ିକୁ ବିସର୍ଜନ ପାଇଁ ନିଆଯାଇଥିଲା। ଶ୍ରୀକ୍ଷେତ୍ରରେ ଥିବା ସାତସାହି 42 ଗଳିର 60 ଅଧିକ ଗୋଷାଣୀ ମୂର୍ତ୍ତି ସହ ନାଗାମୂର୍ତ୍ତି ଦେବସଭାରେ ସାମିଲ ହୋଇଥିଲେ। ନବରଙ୍ଗପୁର ଜିଲ୍ଲାର 536 ଗ୍ରାମରେ ବିକାଶ ଯୋଜନା 2030 ଗ୍ରାମସଭା ମାଧ୍ୟମରେ ସ୍ୱୀକୃତି ମିଳିଥିବା ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଜିଲ୍ଲାର 10 ବ୍ଲକର 563 ଗ୍ରାମ ପାଇଁ 1,78,194 ଜଣ ଜନଜାତିଙ୍କୁ 6 ମୁଖ୍ୟ ଯୋଜନା ଅନ୍ତର୍ଗତ ବିଭିନ୍ନ ପରିଚୟପତ୍ର ଏବଂ ସାମାଜିକ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ବ୍ରହ୍ମପୁରରୁ ସୁରଟର ଉଧନାକୁ ଆସନ୍ତା 6 ନିୟମିତ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଏହି ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ୍ ବ୍ରହ୍ମପୁରରୁ ପ୍ରତି ସୋମବାର ରାତି 11:45 ଚଳାଚଳ ଆରମ୍ଭ କରିବ ଏବଂ ବୁଧବାର ଦିନ ସକାଳ 8:45 ଉଧନାରେ ପହଞ୍ଚିବ। ପ୍ରତି ରବିବାର ସକାଳ 7:10 ଉଧନା ଛାଡ଼ିବା ସହ ପ୍ରତି ସୋମବାର ଅପରାହ୍ନ 1:55 ବ୍ରହ୍ମପୁରରେ ପହଞ୍ଚିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ବନ୍ୟପ୍ରାଣୀଙ୍କ ପ୍ରତି ନିଷ୍ଠୁରତା ରୋକିବା ତଥା ଏନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ବାର୍ତ୍ତାରେ କହିଛନ୍ତି, ଏକ ସନ୍ତୁଳିତ ପରିବେଶ ଏବଂ ଜୈବ ବିବିଧତା ବଜାୟ ରଖିବା ପାଇଁ ପ୍ରାଣୀମାନେ ବିଶେଷ ଭୂମିକା ଗ୍ରହଣ କରିଥାନ୍ତି। ପ୍ରାଣୀଙ୍କ ପ୍ରତି ସମ୍ବେଦନଶୀଳ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଗତ 2 ଆସନ୍ତା 8 ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି। ପାଣିପାଗ। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 22 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଥୁଆମୂଳୁ ରାମପୁରରେ ସର୍ବାଧିକ 352 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।